ଓମ୍ ଶାନ୍ତି। 20 ଜୁନ୍ 2024 ମସିହାର ଅନମୋଲ ମହାବାକ୍ୟ। ମିଠେ ବଚ୍ଚେ, ଏବେ ମୁଠାଏ ଚଣା ଅର୍ଥାତ୍ ସ୍ଥୂଳ ଧନ ରୋଜଗାର କରିବା ପାଇଁ ନିଜର ମୂଲ୍ୟବାନ ସମୟକୁ ନଷ୍ଟ କର ନାହିଁ। ଏବେ ବାବାଙ୍କର ସହଯୋଗୀ ହୋଇ ବାବାଙ୍କର ନାମକୁ ବିଖ୍ୟାତ କର। ପ୍ରଶ୍ନ, ଏହି ଜ୍ଞାନ ମାର୍ଗରେ ତୁମର ପାଦ ଆଗକୁ ବଢ଼ୁଛି, ତାହାର ଚିହ୍ନ କ'ଣ? ଉତ୍ତର, ଯଦି ତୁମର ଶାନ୍ତିଧାମ ଏବଂ ସୁଖଧାମ ସବୁବେଳେ ସ୍ମୃତିରେ ରହୁଛି, ଯୁବ କରିବା ସମୟରେ ତୁମର ବୁଦ୍ଧି ଅନ୍ୟ କେଉଁ ଆଡ଼େ ଯାଉନାହିଁ, ବୁଦ୍ଧିରେ ବ୍ୟର୍ଥ ଚିନ୍ତନ ଚାଲୁନାହିଁ, ବୁଦ୍ଧି ଏକାଗ୍ର ରହିଛି, ଯୋଗ ସମୟରେ ଢୁଳାଉ ନାହିଁ, ଖୁସିର ମାତ୍ରା କମ୍ ହେଉନାହିଁ, ତେବେ ଏହାଦ୍ୱାରା ପ୍ରମାଣିତ ହେଉଛି ଯେ ତୁମର ପାଦ ଆଗକୁ ବଢ଼ୁଛି। ଓମ୍ ଶାନ୍ତି। ପିଲାମାନେ, ତୁମେ ଏତେ ସମୟ ଏଠାରେ ବସିଛ, ମନରେ ଆସୁଛି ଯେ ଆମେ ଯେପରି ଶିବାଳୟରେ ବସିଛୁ, ତେଣୁ ଶିବ ବାବା ଏବଂ ସ୍ୱର୍ଗ ମଧ୍ୟ ମନେ ପଡ଼ିଯାଉଛି। ଯୋଗ ଦ୍ୱାରା ହିଁ ସୁଖ ମିଳିଥାଏ, ଏ କଥା ମଧ୍ୟ ବୁଦ୍ଧିରେ ରହୁ ଯେ ଆମେ ଶିବାଳୟରେ ବସିଛୁ, ତେବେ ବି ଖୁସି ରହିବ। ସମସ୍ତଙ୍କୁ ତ ଶେଷରେ ଶିବାଳୟକୁ ଯିବାକୁ ହିଁ ହେବ, ଶାନ୍ତିଧାମରେ ତ ସମସ୍ତେ ବସି ରହିପାରିବେ ନାହିଁ। ବାସ୍ତବରେ ଶାନ୍ତିଧାମକୁ ମଧ୍ୟ ଶିବାଳୟ କୁହାଯିବ ଏବଂ ସୁଖଧାମକୁ ମଧ୍ୟ ଶିବାଳୟ କୁହାଯିବ। ବାବା ଉଭୟର ସ୍ଥାପନା କରୁଛନ୍ତି, ତୁମମାନଙ୍କୁ ଉଭୟ ଧାମକୁ ମନେ ପକାଇବାକୁ ହେବ। ସେହି ଶିବାଳୟ ଶାନ୍ତି ପାଇଁ ଏବଂ ଏହି ଶିବାଳୟ ସୁଖ ପାଇଁ ଉଦ୍ଦିଷ୍ଟ, ଏହା ହେଲା ଦୁଃଖଧାମ। ଏବେ ତୁମେ ସଙ୍ଗମ ଯୁଗରେ ବସିଛ, ତେଣୁ ଶାନ୍ତିଧାମ ଏବଂ ସୁଖଧାମ ବ୍ୟତୀତ ଅନ୍ୟ କୌଣସି କଥା ସ୍ମୃତିରେ ଆସିବା ଉଚିତ ନୁହେଁ। ତେବେ ତୁମେ ଯେଉଁଠାରେ ବି ଥାଅ, ଧନ୍ଦା ଆଦି କର, କିନ୍ତୁ ବୁଦ୍ଧିରେ ଉଭୟ ଶିବାଳୟ ମନେ ରହିବା ଉଚିତ। ତୁମମାନଙ୍କୁ ଏହି ଦୁଃଖଧାମକୁ ଭୁଲିଯିବା ଉଚିତ। ତୁମେମାନେ ଜାଣିଛ ଯେ ଏହି ବେଶ୍ୟାଳୟ ଦୁଃଖଧାମ ଏବେ ଶେଷ ହେବାକୁ ଯାଉଛି। ଏଠାରେ ବସିବା ସମୟରେ ତୁମେମାନେ ଢୁଳାଇବା ଉଚିତ ନୁହେଁ, ବହୁତଙ୍କ ବୁଦ୍ଧି ମଧ୍ୟ କୁଆଡ଼େ କୁଆଡ଼େ ଚାଲିଯାଇଥାଏ, ମାୟାର ବିଘ୍ନ ମଧ୍ୟ ପଡ଼ିଥାଏ। ସେଥିପାଇଁ ତୁମମାନଙ୍କୁ ବାବା ବାରମ୍ବାର କହୁଛନ୍ତି, ପିଲାମାନେ ମନ ମନା ଭବ। ବାବା ଭିନ୍ନ ଭିନ୍ନ ପ୍ରକାରର ଉପାୟ ମଧ୍ୟ ବତାଉଛନ୍ତି। ଏହିଠାରେ ବସି ମଧ୍ୟ ତୁମେ ବୁଦ୍ଧି ଦ୍ୱାରା ମନେ ପକାଅ ଯେ ଆମେ ପ୍ରଥମେ ଶାନ୍ତିଧାମ ଶିବାଳୟକୁ ଯିବୁ, ପୁଣି ସୁଖଧାମକୁ ଆସିବୁ। ଏହିଭଳି ମନେ ପକାଇବା ଦ୍ୱାରା ପାପ କଟିଯିବ। ତେବେ ଯେତିକି ଯେତିକି ତୁମେ ଏସବୁ କଥା ମନେ ପକାଉଛ, ସେତିକି ତୁମର ପାଦ ଆଗକୁ ବଢ଼ୁଛି। ଏଠାରେ ଅନ୍ୟ କୌଣସି ବିଚାର ନେଇ ବସିବା ଉଚିତ ନୁହେଁ, ନଚେତ୍ ତାହାଦ୍ୱାରା ତୁମେ ଅନ୍ୟମାନଙ୍କର ମଧ୍ୟ କ୍ଷତି କରୁଛ, ଲାଭ ପରିବର୍ତ୍ତେ ଆହୁରି କ୍ଷତି ହୋଇଯାଉଛି। ଆଗରୁ ଯେତେବେଳେ ବାବାଙ୍କ ସମ୍ମୁଖରେ ବସୁଥିଲେ, ସେତେବେଳେ ଯାଞ୍ଚ କରିବା ପାଇଁ ସମ୍ମୁଖରେ ଅନ୍ୟ କାହାକୁ ବସାଯାଉଥିଲା। କିଏ କିଏ ନିଦ କରୁଛନ୍ତି, କିଏ ଆଖି ବନ୍ଦ କରି ବସିଛନ୍ତି, ତେଣୁ ବହୁତ ଖବରଦାର ରହୁଥିଲେ। ବାବା ମଧ୍ୟ ଦେଖୁଥିଲେ ଏହାଙ୍କର ବୁଦ୍ଧିଯୁଗ କେଉଁଆଡ଼େ ଘୁରି ବୁଲୁଛି, ଅଥବା ନିଦ କରୁଛନ୍ତି କି। ଏମିତି ମଧ୍ୟ ବହୁତ ଆସୁଛନ୍ତି ଯେଉଁମାନେ କିଛି ବି ବୁଝୁନାହାନ୍ତି, ବ୍ରାହ୍ମଣୀମାନେ ତାଙ୍କୁ ନେଇ ଆସୁଛନ୍ତି। ଶିବ ବାବାଙ୍କ ସମ୍ମୁଖରେ ପିଲାମାନେ ଠିକ୍ ଭାବେ ବସିବା ଉଚିତ, ଯେପରି କୌଣସି ପ୍ରକାରର ଭୁଲ ନ ହୁଏ, କାହିଁକି ନା ଇଏ କୌଣସି ସାଧାରଣ ଶିକ୍ଷକ ନୁହେଁ, ବାବା ନିଜେ ଆସି ଶିଖାଉଛନ୍ତି। ତେଣୁ ଏଠାରେ ବହୁତ ସାବଧାନ ହୋଇ ବସିବା ଦରକାର। ବାବା 15 ମିନିଟ୍ ଶାନ୍ତିରେ ବସାଇଥାନ୍ତି, ତୁମେ ତ ଘଣ୍ଟେ 2 ଘଣ୍ଟା ବସୁଛ। ସମସ୍ତେ ତ ମହାରଥୀ ନୁହନ୍ତି, ଯେଉଁମାନେ ପକ୍କା ହୋଇନାହାନ୍ତି ସେମାନଙ୍କୁ ସାବଧାନ କରିବାକୁ ହେବ। ସାବଧାନ କରିବା ଦ୍ୱାରା ସଜାଗ ହୋଇଯିବେ। ଯେଉଁମାନେ ବାବାଙ୍କର ସ୍ମୃତିରେ ରହୁନାହାନ୍ତି, ବ୍ୟର୍ଥ ଚିନ୍ତନ କରୁଛନ୍ତି, ସେମାନେ ଯେପରି ବିଘ୍ନ ପକାଉଛନ୍ତି, କାହିଁକି ନା ସେମାନଙ୍କର ବୁଦ୍ଧି କେଉଁଠି ନା କେଉଁଠି ଘୁରି ବୁଲୁଛି। ବାବା ଆଜି ବିଚାର ସାଗର ମନ୍ଥନ କରି ଆସିଥିଲେ। ମ୍ୟୁଜିୟମରେ ଅଥବା ପ୍ରଦର୍ଶନୀରେ ତୁମେମାନେ ଯେଉଁ ଶିବାଳୟ, ବେଶ୍ୟାଳୟ ଏବଂ ପୁରୁଷୋତ୍ତମ ସଙ୍ଗମ ଯୋଗ କଥା କହୁଛ, ଏହା ବୁଝାଇବା ପାଇଁ ବହୁତ ଭଲ। ଏହାକୁ ବହୁତ ବଡ଼ ଆକାରରେ ତିଆରି କରିବା ଉଚିତ। ଏସବୁ କଥା ବୁଝାଇବା ପାଇଁ ସବୁଠାରୁ ବଡ଼ ହଲ୍ ନେବା ଦରକାର, ଯାହାକି ମନୁଷ୍ୟମାନଙ୍କ ବୁଦ୍ଧିରେ ତୁରନ୍ତ ଧାରଣ ହେବ। ପିଲାମାନଙ୍କର ବିଚାର ଚାଲିବା ଉଚିତ ଯେ ଏଥିରେ ଆମେ ନବୀନତା କିପରି ଆଣିପାରିବୁ। ଏହି ପୁରୁଷୋତ୍ତମ ସଙ୍ଗମ ଯୁଗର ଚିତ୍ର ମଧ୍ୟ ବହୁତ ଭଲ ହେବା ଦରକାର। ଏହାଦ୍ୱାରା ମନୁଷ୍ୟମାନେ ବହୁତ ଭଲ ଭାବରେ ବୁଝିପାରିବେ। ତପସ୍ୟାରେ ମଧ୍ୟ ତୁମେ 5-6 ଜଣକୁ ବସାଉଛ, କାହିଁକି ନା 10-15 ଜଣକୁ ବସାଇବା ଉଚିତ। ବହୁତ ବଡ଼ ବଡ଼ ଚିତ୍ର ତିଆରି କରି ସ୍ପଷ୍ଟ ଅକ୍ଷରରେ ଲେଖିଦେବା ଦରକାର। ତୁମେ ଏତେ ବୁଝାଉଛ, ତଥାପି କଣ ବୁଝୁଛନ୍ତି କି? ତୁମେ ବୁଝାଇବା ପାଇଁ କେତେ ପରିଶ୍ରମ କରୁଛ, କିନ୍ତୁ ଏମାନେ ପଥର ବୁଦ୍ଧି ଅଟନ୍ତି ନା, ତେଣୁ ଯେତେ ଦୂର ସମ୍ଭବ ଭଲ ଭାବରେ ବୁଝାଇବା ଦରକାର। ଯେଉଁମାନେ ସେବା କରୁଛନ୍ତି ସେମାନଙ୍କ ଭିତରେ ସେବାକୁ ବଢ଼ାଇବାର ବିଚାର ଚାଲିବା ଦରକାର। ପ୍ରୋଜେକ୍ଟର ପ୍ରଦର୍ଶନୀରେ ଏତେ ମଜା ଲାଗିନଥାଏ ଯେତିକି ମ୍ୟୁଜିୟମ ବୁଝାଇବାରେ ଲାଗିଥାଏ। ପ୍ରୋଜେକ୍ଟର ଦ୍ୱାରା ତ କିଛି ବି ବୁଝିପାରି ନଥାନ୍ତି। ସବୁଠାରୁ ଭଲ ହେଲା ମ୍ୟୁଜିୟମ, ଭଲେ ଛୋଟ ହୋଇଥାଉ, ଗୋଟିଏ କୋଠରୀରେ ତ ଶିବାଳୟ, ବେଶ୍ୟାଳୟ ଏବଂ ପୁରୁଷୋତ୍ତମ ସଙ୍ଗମ ଯୁଗର ଚିତ୍ର ରହିବା ଉଚିତ। ବୁଝାଇବା ପାଇଁ ବହୁତ ବିଶାଳ ବୁଦ୍ଧି ହେବା ଦରକାର। ଅବିନାଶୀ ପିତା ଶିକ୍ଷକ ଆସିଛନ୍ତି, ତେବେ ବାବା କଣ ଅପେକ୍ଷା କରିବେ କି? ପିଲାମାନେ ଏମ୍ଏ ବିଏ ପାସ୍ କରିସାରନ୍ତୁ, ବାବା କଣ ସେତେବେଳେ ପର୍ଯ୍ୟନ୍ତ ବସି ରହିବେ? ବାବା ତ ଅଳ୍ପ ସମୟ ଭିତରେ ଚାଲିଯିବେ, ଏବେ ଆଉ ଅଳ୍ପ ସମୟ ବାକି ଅଛି, ତଥାପି ବି ଜାଗ୍ରତ ହେଉନାହାନ୍ତି। ଭଲ ଭଲ କନ୍ୟା ହୋଇଥିଲେ କହିବେ କି, ଏହି 400-500 ଟଙ୍କା ପାଇଁ କାହିଁକି ଆମେ ନିଜର ସମୟ ନଷ୍ଟ କରିବୁ? ପୁଣି ଶିବାଳୟରେ ଆମେ କି ପଦ ପାଇବୁ? ବାବା ଦେଖୁଛନ୍ତି କୁମାରୀମାନେ ତ ଫ୍ରି ଅଛନ୍ତି, କେତେ ବେଶୀ ଦରମା ବି ପାଉଥାନ୍ତୁ, କିନ୍ତୁ ଏହା ଯେପରି ମୁଠାଏ ଚଣା ଅର୍ଥାତ୍ ମୂଲ୍ୟହୀନ ଅଟେ। ଏସବୁ କିଛି ସମାପ୍ତ ହୋଇଯିବ, କିଛି ବି ରହିବ ନାହିଁ। ବାବା ବର୍ତ୍ତମାନ ଦୁନିଆର ବିନାଶୀ ସମ୍ପତ୍ତି, ଯାହାକି ଚଣା ମୁଠାଏ ସହିତ ସମାନ, ସେଥିରୁ ମୁକ୍ତ କରିବା ପାଇଁ ଆସିଛନ୍ତି, କିନ୍ତୁ ପିଲାମାନେ ତାହା ମଧ୍ୟ ଛାଡ଼ିବାକୁ ଚାହୁଁନାହାନ୍ତି। ସେଠାରେ ତ ସ୍ୱଳ୍ପ ମୂଲ୍ୟ ରୂପୀ ସ୍ଥୂଳ ଧନ ମିଳୁଛି, କିନ୍ତୁ ବାବା ଏଠାରେ ତୁମକୁ ବିଶ୍ୱର ବାଦଶାହୀ ଦେଉଛନ୍ତି, ତଥାପି ମଧ୍ୟ ସେ ସ୍ୱଳ୍ପ ମୂଲ୍ୟ ପଛରେ କେତେ ହଇରାଣ ହେଉଛନ୍ତି। କୁମାରୀମାନେ ତ ଫ୍ରି ଅଛନ୍ତି, ଏହି ହଦର ପାଠ ପଢା ପଇସାକର ମୂଲ୍ୟ ଅଟେ, ତାକୁ ଛାଡ଼ି ଏହି ପାଠ ପଢ଼ିଲେ ବୁଦ୍ଧି ମଧ୍ୟ ଖୋଲିଯିବ। ତେବେ ଏଭଳି ଛୋଟ ଛୋଟ କନ୍ୟାମାନେ ବଡ଼ ବଡ଼ ମାନଙ୍କୁ ଆସି ଜ୍ଞାନ ଦିଅନ୍ତୁ ଯେ ବାବା ଆସିଛନ୍ତି ଶିବାଳୟ ସ୍ଥାପନ କରିବା ପାଇଁ। ଏ କଥା ତ ଜାଣିଛ ଯେ ଏଠାକାର ସବୁକିଛି ମାଟିରେ ମିଶିଯିବ, ଏହି ପଇସା ମଧ୍ୟ କୌଣସି କାମରେ ଆସିବ ନାହିଁ। କାହା ହାତରେ 5 ଚଣା ଅର୍ଥାତ୍ 5 ଲକ୍ଷ ଥିବ, ତାହା ମଧ୍ୟ ଶେଷ ହୋଇଯିବ। ଏବେ ସମୟ ବହୁତ କମ୍ ଅଛି, ଦିନକୁ ଦିନ ଅବସ୍ଥା ଆହୁରି ଖରାପ ହୋଇଯାଉଛି, ଅଚାନକ ବିପର୍ଯ୍ୟୟ ଆସିଯାଉଛି, ମୃତ୍ୟୁ ମଧ୍ୟ ଅଚାନକ ହୋଇଚାଲିଛି, ପାଖରେ ପଇସା ଥାଇ ମଧ୍ୟ ପ୍ରାଣ ଚାଲିଯାଉଛି। ତେଣୁ ମନୁଷ୍ୟମାନଙ୍କୁ ଏହି ମାଙ୍କଡ଼ାମିରୁ ଅର୍ଥାତ୍ ମୂର୍ଖତାରୁ ଉଦ୍ଧାର କରିବାକୁ ହେବ। କେବଳ ମ୍ୟୁଜିୟମ ଦେଖି ଖୁସି ହୋଇଯାଅ ନାହିଁ, ତୁମକୁ ଚମତ୍କାର କରି ଦେଖାଇବାକୁ ହେବ, ମନୁଷ୍ୟମାନଙ୍କୁ ସୁଧାରିବାକୁ ହେବ। ବାବା ତୁମମାନଙ୍କୁ ବିଶ୍ୱର ବାଦଶାହୀ ଦେଉଛନ୍ତି, ବାକି ସମୟ ଆସିଲେ ଏହି ପଇସା ମଧ୍ୟ କୌଣସି କାମରେ ଆସିବ ନାହିଁ, ସବୁ ଶେଷ ହୋଇଯିବ। ତା ଅପେକ୍ଷା ଆମେ କାହିଁକି ବାବାଙ୍କ ଠାରୁ ସତ୍ୟଯୁଗୀ ରାଜତ୍ୱ ନ ନେବୁ? ଏଥିରେ ଅସୁବିଧାର କୌଣସି କଥା ହିଁ ନାହିଁ, କେବଳ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସ୍ୱଦର୍ଶନ ଚକ୍ର ଘୁରାଇବାକୁ ହେବ। ଦୁନିଆର ବିନାଶୀ ଧନ ସମ୍ପତ୍ତି ଯାହାକି ଚଣା ସଦୃଶ ଅଟେ, ତାକୁ ତ୍ୟାଗ କରି ଏକୋଇଶ ଜନ୍ମର ରାଜ୍ୟ ଭାଗ୍ୟ ରୂପକ ହୀରା ନୀଳାରେ ଭରପୁର ହୋଇ ସ୍ୱର୍ଗ ଦୁନିଆକୁ ଯିବାକୁ ହେବ। ବାବା ବୁଝାଉଛନ୍ତି, ମିଠେ ବଚ୍ଚେ, ଏ ମୂଲ୍ୟହୀନ ପଇସା ପଛରେ ତୁମେ ନିଜର ସମୟ କାହିଁକି ନଷ୍ଟ କରୁଛ? ହଁ, କେହି ବୟସ୍କ ଅଛନ୍ତି, ପିଲାଛୁଆ ବହୁତ ଅଛନ୍ତି, ତେବେ ସେମାନଙ୍କର ଦାୟିତ୍ୱ ନେବାକୁ ପଡ଼ିବ। କୁମାରୀମାନଙ୍କ ପାଇଁ ତ ବହୁତ ସହଜ, କେହି ବି ଆସିଲେ ତାଙ୍କୁ ବୁଝା ଯେ ବାବା ଆମକୁ ଏହି ରାଜତ୍ୱ ଦେଉଛନ୍ତି, ତେଣୁ ତାହା ନେବା ଉଚିତ ନା? ବାବା ଏବେ ତୁମର ହାତ ହୀରାରେ ଭରପୁର କରୁଛନ୍ତି, ବାକି ଆଉ ସବୁ ତ ବିନାଶ ହୋଇଯିବ। ବାବା ବୁଝାଉଛନ୍ତି, ତୁମେ 63 ଜନ୍ମ ହେବ ପାପ କରି ଆସିଛ, ଦ୍ୱିତୀୟ ପାପ ହେଲା ବାବା ଏବଂ ଦେବତାମାନଙ୍କର ଗ୍ଲାନି କରିଛ, ବିକାରୀ ବି ହୋଇଛ, ପୁଣି ଗାଳି ମଧ୍ୟ ଦେଇଛ, ବାବାଙ୍କର କେତେ ଗ୍ଲାନି କରିଛ। ତେଣୁ ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ସମୟ ନଷ୍ଟ କରିବା ଉଚିତ ନୁହେଁ, ଏପରି ନୁହେଁ ଯେ ବାବା ମୁଁ ଆପଣଙ୍କୁ ମନେ ପକାଇ ପାରିବି ନାହିଁ। କୁହ ବାବା, ମୁଁ ନିଜକୁ ଆତ୍ମା ମନେ କରି ପାରୁନାହିଁ, ନିଜକୁ ଭୁଲି ଯାଉଛି। ଦେହ ଅଭିମାନରେ ଆସିବା ଅର୍ଥାତ୍ ନିଜକୁ ଭୁଲିଯିବା, ନିଜକୁ ଆତ୍ମା ନିଶ୍ଚୟ କରିପାରୁନାହଁ, ତେ ବାବାଙ୍କୁ କିପରି ମନେ ପକାଇ ପାରିବ? ଏହା ହିଁ ହେଉଛି ବହୁତ ବଡ଼ ଲକ୍ଷ୍ୟ ଏବଂ ଏହା ବହୁତ ସହଜ ମଧ୍ୟ। ବାକି ହଁ, ମାୟାର ବିଘ୍ନ ବହୁତ ଆସୁଛି, ଯଦିଓ ମନୁଷ୍ୟମାନେ ଗୀତା ଆଦି ପଢୁଛନ୍ତି କିନ୍ତୁ ଅର୍ଥ କିଛି ବି ବୁଝୁନାହାନ୍ତି। ଭାରତର ମୁଖ୍ୟ ହେଲା ଗୀତା, ପ୍ରତ୍ୟେକ ଧର୍ମର ନିଜ ନିଜର ଗୋଟିଏ ଗୋଟିଏ ଶାସ୍ତ୍ର ରହିଛି। ଯେଉଁମାନେ ଧର୍ମ ସ୍ଥାପକ ସେମାନଙ୍କୁ ସଦ୍ଗୁରୁ କୁହାଯାଇ ପାରିବ ନାହିଁ, ଏହା ହିଁ ବହୁତ ବଡ଼ ଭୁଲ। ସଦ୍ଗୁରୁ ତ ଜଣେ, ବାକି ଗୁରୁ ଢେର ଅଛନ୍ତି। କେହି ଯଦି କାଠ କାମ ଅଥବା ଇଞ୍ଜିନିୟର କାମ ଶିଖାଇଲେ ତେବେ ସିଏ ମଧ୍ୟ ତାଙ୍କର ଗୁରୁ ହୋଇଗଲେ, ଶିକ୍ଷାଦାତା ମାନଙ୍କୁ ଗୁରୁ କୁହାଯିବ। କିନ୍ତୁ ସଦ୍ଗୁରୁ କେବଳ ଜଣେ, ବର୍ତ୍ତମାନ ତୁମକୁ ସଦ୍ଗୁରୁ ମିଳିଛନ୍ତି ଯିଏକି ସତ୍ୟ ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ସେଥିପାଇଁ ତୁମେମାନେ କୌଣସି ପ୍ରକାରର ଭୁଲ କରିବା ଉଚିତ ନୁହେଁ, ଏଠାରୁ ଭଲ ଭାବରେ ଜ୍ଞାନ ଶୁଣି ସତେଜ ହୋଇଯାଉଛନ୍ତି, ପୁଣି ଘରକୁ ଗଲେ ଏଠାକାର କଥା ସବୁ ଭୁଲି ଯାଉଛନ୍ତି। ଗର୍ଭ ଜେଲରେ ବହୁତ ଦଣ୍ଡ ମିଳିଥାଏ, କିନ୍ତୁ ସତ୍ୟଯୁଗରେ ତ ଗର୍ଭ ମହଲ ହେବ, ସେଠାରେ କୌଣସି ବିକର୍ମ ହେବ ନାହିଁ, ଯାହାଦ୍ୱାରା ଦଣ୍ଡ ଭୋଗ କରିବାକୁ ପଡିବ। ତୁମେ ଜାଣୁଛ, ଏଠାରେ ଆମେ ବାବାଙ୍କର ସମ୍ମୁଖରେ ବସି ପଢୁଛୁ, ବାହାରେ ନିଜ ଘରେ ଏଭଳି କହିବ ନାହିଁ, ସେଠାରେ ଭାବିବ ଭାଇ ପଢାଉଛନ୍ତି, ଏଠାରେ ତ ପ୍ରତ୍ୟକ୍ଷରେ ବାବାଙ୍କ ପାଖକୁ ଆସିଛ, ବାବା ପିଲାମାନଙ୍କୁ ଭଲ ଭାବରେ ବୁଝାଉଛନ୍ତି। ବାବାଙ୍କ ବୁଝାଇବା ଏବଂ ପିଲାମାନଙ୍କ ବୁଝାଇବା ଭିତରେ ଅନ୍ତର ରହିଛି, ବାବା ପିଲାମାନଙ୍କୁ ସାବଧାନ କରୁଛନ୍ତି, ବଚ୍ଚେ ବଚ୍ଚେ ବୋଲି କହି ବାବା ବୁଝାଉଛନ୍ତି। ତୁମେ ଶିବାଳୟ ଏବଂ ବେଶ୍ୟାଳୟକୁ ଜାଣିଛ, ଏହା ଅବିନାଶୀ କଥା ଅଟେ। ଏହି କଥାକୁ ସ୍ପଷ୍ଟ ଭାବରେ ଦେଖ, ତେ ମନୁଷ୍ୟମାନଙ୍କୁ ମଜା ଲାଗିବ। ତୁମେମାନେ ଏହିଭଳି ଥଟା ମଜାରେ ବୁଝାଉଛ, ଗମ୍ଭୀର ହୋଇ ବୁଝାଅ, ତେ ଭଲ ଭାବରେ ବୁଝିପାରିବେ। ସେମାନଙ୍କୁ କୁହ, ତୁମେମାନେ ନିଜ ଉପରେ ଦୟା କର, କ'ଣ ତୁମକୁ ଏହି ବେଶ୍ୟାଳୟରେ ହିଁ ରହିବାର ଅଛି? କିଭଳି ଭାବରେ ବୁଝାଇବାକୁ ହେବ? ବାବାଙ୍କର ବିଚାର ଚାଲୁଛି ନା, ତୁମେମାନେ କେତେ ପରିଶ୍ରମ କରୁଛ। ପୁଣି ବି ଯେମିତି ଦିବିମେ ଠିକରି, ଅର୍ଥାତ୍ କିଛି ବି ବୁଝିନାହାନ୍ତି, କେବଳ ହଁ ହିଁ କହୁଛନ୍ତି, ବହୁତ ଭଲ ବୋଲି କହୁଛନ୍ତି। ଏ କଥା ଗାଁରେ ମଧ୍ୟ ବୁଝାଇବା ଦରକାର ବୋଲି କହୁଛନ୍ତି, କିନ୍ତୁ ନିଜେ କିଛି ହେଲେ ବୁଝୁନାହାନ୍ତି। ସାହୁକାର ଧନୀ ତ କିଛି ବି ବୁଝିବେ ନାହିଁ, ବିଲକୁଲ ଏ କଥାରେ ଧ୍ୟାନ ଦେବେ ନାହିଁ। ଏମାନେ ଅନ୍ତିମ ସମୟରେ ହିଁ ଆସିବେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିବ। ସେତେବେଳେ ନା ସେମାନଙ୍କର ଧନ କାମରେ ଆସିବ, ନା ସେମାନେ ଯୁଗରେ ରହିପାରିବେ। ବାକି ହଁ, ଏ ଜ୍ଞାନ ଶୁଣିଲେ ପ୍ରଜାରେ ଆସିଯିବେ, ଗରିବମାନେ ସେଠାରେ ବହୁତ ଉଚ୍ଚ ପଦ ପାଇପାରିବେ। ତୁମ କନ୍ୟାମାନଙ୍କ ପାଖରେ କ'ଣ ଅଛି? ବାସ୍ତବରେ କନ୍ୟାମାନଙ୍କୁ ଗରିବ କୁହାଯିବ, କାହିଁକି ନା ବାପାର ସମ୍ପତ୍ତି ତ ପୁଅକୁ ମିଳିଥାଏ, ବାକି କନ୍ୟାକୁ ଦାନ ଦିଆଯାଇଥାଏ। ତାପରେ ସେମାନେ ବିକାରଗ୍ରସ୍ତ ହୋଇଯାଆନ୍ତି, କହିଥାନ୍ତି ବିବାହ କଲେ ପଇସା ଦେବୁ। ଯଦି ପବିତ୍ର ରହିବାର ଅଛି, ତେବେ ଗୋଟିଏ ପଇସା ମଧ୍ୟ ଦେବ ନାହିଁ। ତେବେ ସେମାନଙ୍କର ମନୋବୃତ୍ତି ଦେଖ କିପରି, ତୁମେ କାହାକୁ ବି ଭୟ କର ନାହିଁ। ସ୍ପଷ୍ଟ ଭାବରେ ସେମାନଙ୍କୁ ବୁଝାଇବା ଦରକାର, ଫୁର୍ତ୍ତି ହେବା ଦରକାର। ତୁମେ ତ ବିଲକୁଲ ସତ କଥା କହୁଛ, ଏହା ହେଲା ସଙ୍ଗମ ଯୁଗ। ସେପଟେ ମୁଠାଏ ଚଣା, ଏପଟେ ମୁଠାଏ ହୀରା ମିଳୁଛି। ଏବେ ତୁମେ ମାଙ୍କଡ଼ରୁ ମନ୍ଦିର ଯୋଗ୍ୟ ହେଉଛ, ତେଣୁ ପୁରୁଷାର୍ଥ କରି ହୀରା ତୁଲ୍ୟ ଜନ୍ମ ନେବା ଉଚିତ ନା? ତୁମର ଚେହେରା ମଧ୍ୟ ବାହାଦୁର ସିଂ ଭଳି ହେବା ଉଚିତ। କାହାର କାହାର ଚେହେରା ଯେପରି ଛେଳି ମେଣ୍ଢା ଭଳି ହୋଇଥାଏ, ଟିକିଏ ମଧ୍ୟ ପାଟିତୁଣ୍ଡ ହେଲେ ଡରି ଯାଇଥାନ୍ତି। ତେଣୁ ବାବା ସବୁ ପିଲାମାନଙ୍କୁ ଖବରଦାର କରୁଛନ୍ତି, କନ୍ୟାମାନେ ତ କୌଣସି ବି ବନ୍ଧନରେ ବାନ୍ଧି ହେବା ଉଚିତ ନୁହେଁ। ଯଦି ବନ୍ଧନରେ ବାନ୍ଧି ହେବ, ତେ ବିକାହର ପାଇଁ ମାଡ଼ ଖାଇବାକୁ ପଡ଼ିବ। ଯଦି ଜ୍ଞାନକୁ ଭଲ ଭାବରେ ଧାରଣ କରିବ, ତେ ବିଶ୍ୱର ମହାରାଣୀ ହେବ। ବାବା କହୁଛନ୍ତି, ମୁଁ ତୁମକୁ ବିଶ୍ୱର ବାଦଶାହି ଦେବାକୁ ଆସିଛି, କିନ୍ତୁ କାହାର କାହାର ଭାଗ୍ୟରେ ହିଁ ନାହିଁ। ବାବା ତ ଦୀନବନ୍ଧୁ, କନ୍ୟାମାନେ ତ ଗରିବ, ମାତା ପିତା ବିବାହ କରାଇ ନ ପାରିଲେ ତ ଏମିତି ଦେଇଦେଉଛନ୍ତି। ତେଣୁ ତୁମର ନିଶା ଚଢିବା ଦରକାର, ଆମେ ଭଲ ଭାବରେ ପାଠ ପଢି ଭଲ ପଦ ପାଇବୁ। ଭଲ ପିଲାମାନେ ପାଠପଢା ପ୍ରତି ଧ୍ୟାନ ଦେଇଥାନ୍ତି, ଆମେ ଯେପରି ସମ୍ମାନର ସହିତ ପାସ୍ ହୋଇଯିବୁ, ସେହିମାନଙ୍କୁ ହିଁ ପୁଣି ବୃତ୍ତି ମିଳିଥାଏ। ତେଣୁ ଯେତେ ପୁରୁଷାର୍ଥ କରିବ, ସେତେ ଉଚ୍ଚ ପଦ ପାଇବ, ତାହା ପୁଣି ଏକୋଇଶ ଜନ୍ମ ପାଇଁ। ଏଠାରେ ତ କ୍ଷଣସ୍ଥାୟୀ ସୁଖ ରହିଛି, ଆଜି କିଛି ପଦ ପାଇଯାଉଛନ୍ତି, କାଲି ମୃତ୍ୟୁ ଆସିଗଲା ତ ସବୁକିଛି ଶେଷ ହୋଇଯାଉଛି। ଯୋଗୀ ଏବଂ ଭୋଗୀମାନଙ୍କ ଭିତରେ ବହୁତ ପାର୍ଥକ୍ୟ ରହିଛି ନା? ତେଣୁ ବାବା କହୁଛନ୍ତି, ଗରିବମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅ। ସାହୁକାରମାନେ ମୁସ୍କିଲରେ ଜ୍ଞାନକୁ ଧାରଣ କରିବେ, ସେମାନେ କେବଳ ଏତିକି କହୁଛନ୍ତି, ଏହି ସଂସ୍ଥା ବହୁତ ଭଲ, ଅନେକଙ୍କର କଲ୍ୟାଣ କରୁଛି, କିନ୍ତୁ ନିଜର କିଛି ବି କଲ୍ୟାଣ କରୁନାହାନ୍ତି। ବହୁତ ଭଲ ବୋଲି କହିଲେ ବାହାରକୁ ଗଲେ ସବୁ କିଛି ଭୁଲିଗଲେ, ମାୟା ବାଡ଼ି ଧରି ବସିଛି, ଯାହାକି ଉତ୍ସାହକୁ ହିଁ ଶେଷ କରିଦେଉଛି, ଗୋଟିଏ ଚାପଣା ମାରି ବୁଦ୍ଧିକୁ ବଣା କରିଦେଉଛି। ବାବା ବୁଝାଉଛନ୍ତି, ଭାରତର ଅବସ୍ଥା ଦେଖ କ'ଣ ହୋଇଗଲାଣି, ପିଲାମାନେ ଡ୍ରାମାକୁ ତ ଭଲ ଭାବରେ ବୁଝିଛନ୍ତି। ଆଚ୍ଛା, ମିଠା ମିଠା ଶିକିଲଧେ, ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ମୁଠାଏ ଚଣାକୁ ଛାଡ଼ି ବାବାଙ୍କ ଠାରୁ ବିଶ୍ୱର ରାଜତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ପୁରୁଷାର୍ଥ କରିବାକୁ ହେବ। କୌଣସି କଥାରେ ଡରିଯିବାର ନାହିଁ, ନିର୍ଭୀକ ହୋଇ ସବୁ ବନ୍ଧନରୁ ମୁକ୍ତ ହେବାର ଅଛି। ନିଜର ସମୟକୁ ସଚ୍ଚା ଧନ ରୋଜଗାର କରିବାରେ ସଫଳ କରିବାର ଅଛି। ଦୁଇ ନମ୍ବର, ଏହି ଦୁଃଖଧାମକୁ ଭୁଲି ଶିବାଳୟ ଅର୍ଥାତ୍ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ। ମାୟାର ବିଘ୍ନକୁ ଜାଣି ସେଥିପ୍ରତି ସାବଧାନ ରହିବାକୁ ହେବ। ବରଦାନ, ନିଜେ ଗୀତାର ପାଠ ପଢ଼ିବା ସହିତ ଅନ୍ୟମାନଙ୍କୁ ପଢ଼ାଉଥିବା ନଷ୍ଟ ମହା ସ୍ମୃତି ସ୍ୱରୂପ ହୁଅ। ଗୀତା ଜ୍ଞାନର ପ୍ରଥମ ପାଠ ହେଲା ଅଶରୀର ଆତ୍ମା ହୁଅ ଏବଂ ଅନ୍ତିମ ପାଠ ହେଲା ନଷ୍ଟ ମହା ସ୍ମୃତି ସ୍ୱରୂପ ହୁଅ। ପ୍ରଥମେ ପାଠ ହେଲା ବିଧି ଏବଂ ଅନ୍ତିମ ଅର୍ଥାତ୍ ଶେଷ ପାଠ ହେଲା ବିଧି ଦ୍ୱାରା ସିଦ୍ଧି ପ୍ରାପ୍ତ କରିବା। ତେଣୁ ସବୁ ସମୟରେ ପ୍ରଥମେ ନିଜେ ଏହି ପାଠ ପଢ଼, ତାପରେ ଅନ୍ୟମାନଙ୍କୁ ପଢ଼ାଅ। ଏଭଳି ଶ୍ରେଷ୍ଠ କର୍ମ କରି ଦେଖାଅ, ଯାହାକି ତୁମର ଶ୍ରେଷ୍ଠ କର୍ମକୁ ଦେଖି ଅନେକ ଆତ୍ମା ଶ୍ରେଷ୍ଠ କରି ନିଜର ଭାଗ୍ୟର ରେଖାକୁ ଶ୍ରେଷ୍ଠ କରିପାରିବେ। ବରଦାନ, ସ୍ଲୋଗାନ, ଯଦି ସର୍ବଦା ପରମାତ୍ମ ସ୍ନେହରେ ବୁଡ଼ି ରହିବ ତେବେ ମେହନତ କରିବାରୁ ମୁକ୍ତ ହୋଇଯିବ। ଓମ୍ ଶାନ୍ତି।